ଘଣ୍ଟାରେ ଆମେ ଯଦି ଦେଖିବା ଆମର ହିଟ୍ ୱେଭ୍ କଣ୍ଡିସନ ତିନି ଚାରି ଚାରି ପାଞ୍ଚ ଦିନଠୁ କଣ୍ଟିନ୍ୟୁ ରହୁଛି, ଆଉ ଆଗାମୀ ଦୁଇ ତିନି ଦିନ ପର୍ଯ୍ୟନ୍ତ ବି ଦୁଇ ଦିନ ପର୍ଯ୍ୟନ୍ତ ଆଟଲିଷ୍ଟ କଣ୍ଟିନ୍ୟୁ ରହିବ। ଆଉ ଗତ ଚବିଶ ଘଣ୍ଟାରେ ଆମର ଯେଉଁ ହାଇଏଷ୍ଟ ମ୍ୟାକ୍ସିମମ୍ ଟେମ୍ପରେଚର ରେକର୍ଡ କରାଯାଇଛି ବାରିପଦା ବୌଦ୍ଧ 45.2 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ତା ସହିତ ଆମ ରାଜ୍ୟରେ 23ଟି ସହରରେ 41 ଡିଗ୍ରୀ ସେଲସିୟସ ଟେମ୍ପରେଚରରୁ ବି ଅଧିକା ରେକର୍ଡ କରାଯାଇଛି। ଆଉ କାଲି ଆମର ବହୁତ 13ଟି ସହରରେ 43 ଡିଗ୍ରୀ ସେଲସିୟସ ଏବଂ ତାଠୁ ଅଧିକ ରେକର୍ଡ କରାଯାଇଛି। ଏବେ ଯେଉଁ ଆମେ ଫୋରକାଷ୍ଟ ପୂର୍ବାନୁମାନ କରୁଛୁ, ଆଜି ବି ରାଜ୍ୟରେ କିଛି କିଛି ଜାଗାରେ ହିଟ୍ ୱେଭ୍ କଣ୍ଡିସନ କଣ୍ଟିନ୍ୟୁ ରହିବ, ଆଉ ଗୋଟେ ଦୁଇଟା ଜାଗାରେ ସିଭିୟର ହିଟ୍ ୱେଭ୍ କଣ୍ଡିସନ ବି କଣ୍ଟିନ୍ୟୁ ରହିବାର ସମ୍ଭାବନା ରହିଛି। ସିଭିୟର ହିଟ୍ ୱେଭ୍ କଣ୍ଡିସନ ଯେଉଁ ଆମର କଣ୍ଟିନ୍ୟୁ ରହିବାର ସମ୍ଭାବନା ରହିଛି, ମୋଷ୍ଟଲି ରହିବ ମୟୂରଭଞ୍ଜ, କେଉଁଝର, ବୌଦ୍ଧ ଆଉ ନୂଆପଡ଼ା ଜିଲ୍ଲାରେ। ଆଉ 45 ଡିଗ୍ରୀ ବି ଛୁଇଁବାର ସମ୍ଭାବନା ରହିଛି ନୟାଗଡ଼, ମୟୂରଭଞ୍ଜ ଆଉ ବୌଦ୍ଧ ଡିଷ୍ଟ୍ରିକ୍ଟରେ ଆଜି ବି। ତାପରେ କାଲିଠାରୁ ହିଟ୍ ୱେଭ୍ କଣ୍ଡିସନ କିଛି କିଛି ଜାଗାରେ ରହିବାର ସମ୍ଭାବନା ରହିଛି। ପହରଦିନଠାରୁ ମାନେ 23-24 ତାରିଖରେ ହିଟ୍ ୱେଭ୍ କଣ୍ଡିସନ ନ ରହିଲେ ବି ହିଟିଂ ରହିବ, ତା ଗରମ ରହିବ। ଆଉ ଆମେ ହଟ୍ ଆଣ୍ଡ ହ୍ୟୁମିଡ଼ କଣ୍ଡିସନ ଦେଇଛୁ ମୋଷ୍ଟଲି ସାରେ ସବୁ କୋଷ୍ଟାଲ ଡିଷ୍ଟ୍ରିକ୍ଟ ଗୁଡ଼ିକ, ଓଡ଼ିଶାର ନର୍ଥ କୋଷ୍ଟାଲ ଡିଷ୍ଟ୍ରିକ୍ଟ, ସାଉଥ କୋଷ୍ଟାଲ ଡିଷ୍ଟ୍ରିକ୍ଟ ଆଉ ତାର ଆଖପାଖ ଡିଷ୍ଟ୍ରିକ୍ଟ ଗୁଡ଼ିକ ମଧ୍ୟରେ ବି ହଟ୍ ଆଣ୍ଡ ହ୍ୟୁମିଡ଼ କଣ୍ଡିସନ ରହିବ। କିନ୍ତୁ ଟେମ୍ପରେଚର ଯେମିତି ଆମର 43, 44, 45 ଡିଗ୍ରୀ ଯାଉଛି, ଏବେ ବି କିଛି କିଛି ଜାଗାରେ 41, 42 ଡିଗ୍ରୀ କଣ୍ଟିନ୍ୟୁ ରହିବାର ସମ୍ଭାବନା ରହିଛି। ସେଥିପାଇଁ ସମସ୍ତଙ୍କୁ ଅନୁରୋଧ କି ସେମାନେ ଖରାରୁ ବଞ୍ଚିବାକୁ ନିଜେ ପ୍ରୟାସ କରନ୍ତୁ, ନିଜେ ଚେଷ୍ଟା କରନ୍ତୁ ଛାଇରେ ରହିବା ପାଇଁ, ନିଜେ ଯେତେ ପାଣି ପିଇବାର ଯେତେ ସବୁ ଅଛି ବ୍ୟବସ୍ଥା ସବୁ ମାନନ୍ତୁ ଆଉ ଛାଇରେ ରୁହନ୍ତୁ, ହୁଏତ ନିଜକୁ ନିଜେ ରକ୍ଷା କରିପାରିବେ। ଆଉ ଡେ ଫାଇଭରୁ ମାନେ 25 ତାରିଖରୁ ପୁଣି ଦିନ ତାପମାତ୍ରା ବଢ଼ିବାର ସମ୍ଭାବନା ରହିଛି। ଆଜି 24 ଆୱାର୍ସ ପାଇଁ କି ନୋ ଲାର୍ଜ ଚେଞ୍ଜ ରହିବ, ତାପରେ 1-3 ଡିଗ୍ରୀ ପର୍ଯ୍ୟନ୍ତ କମିବାର ସମ୍ଭାବନା ରହିଛି। ପୁଣି ଆଉ ଥରେ 25 ତାରିଖ ପରଠାରୁ ବି ହିଟ୍ ୱେଭ୍ ହେବାର ସମ୍ଭାବନା ରହିଛି। ତା ସହିତ ଆମର ଏବେ ବର୍ଷା, ଘଡ଼ଘଡ଼ି ବର୍ଷା, ଝଡ଼ ତୋଫାନ, ୱିଣ୍ଡ ସ୍ପିଡ଼ ବି ଯେବେ ଆମର ଘଡ଼ଘଡ଼ି ବିଜୁଳି ରୁହେ ସେତେବେଳେ ଆମର ୱିଣ୍ଡ ସ୍ପିଡ଼ ବି କିଛି ସମୟ ମାତ୍ରା ପାଇଁ ବଢ଼ିଯାଏ, ସେଇଟା 40-50 କିଲୋମିଟର ପର୍ ଆୱାର୍ ହେଇପାରେ। ସେଥିପାଇଁ ଆଜି ଆଉ କାଲି ପାଇଁକି ଆମେ ଥଣ୍ଡରଷ୍ଟର୍ମ ୱାର୍ଣ୍ଣିଂ ଦେଇଛୁ ୱିଣ୍ଡ ସ୍ପିଡ଼ ସହିତ, ଝଡ଼ ତୋଫାନ ସହିତ ଆମେ ଲାଇଟନିଂ ଥଣ୍ଡରଷ୍ଟର୍ମ ମାନେ ଘଡ଼ଘଡ଼ି ବର୍ଷାର ଆଗାଇ ଦେଇଛୁ। ତାପରେ ପହରଦିନଠାରୁ 23 ତାରିଖରେ ମୋଷ୍ଟଲି ଗୋଟେ ଦୁଇଟା ଜାଗାରେ କେଉଁଠି ଘଡ଼ଘଡ଼ି ବର୍ଷା ରହିବାର ସମ୍ଭାବନା ରହିଛି। ତାପରଠୁ ମୋଷ୍ଟଲି ଏବେ ୱାର୍ଣ୍ଣିଂ ନାହିଁ, କିନ୍ତୁ 25 ତାରିଖରେ ଆଉ ଥରେ ଦିନ ତାପମାତ୍ରା ବଢ଼ିବାର ସମ୍ଭାବନା ରହିଛି, ଗୋଟେ ଦୁଇଟା ଜାଗାରେ ହିଟ୍ ୱେଭ୍ ବି ହେଇପାରେ।